ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆସନ୍ତୁ ସେହି ଜୀବନଦାତାଙ୍କର ପରିଚୟ ପାଇ ଜୀବନରେ ବାସ୍ତବ ଶାନ୍ତି ଓ ମୁକ୍ତି ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ହେଉ ଆମ ପଥ ପ୍ରଦର୍ଶକ, କୃଷ ହେଉ ଆମ ସ୍ୱପ୍ନ, କୃଷ ଦୂରେ ନେବ ସଫଳର ଦୁଃଖ, ପାପ ତିମିରା ଛନ୍ନ। ବାକ୍ୟ ହେଉ ଆମ ପଥ ପ୍ରଦର୍ଶକ, କୃଷ ହେଉ ଆମ ସ୍ୱପ୍ନ, କୃଷ ଦୂରେ ନେବ ସଫଳର ଦୁଃଖ, ପାପ ତିମିରା ଛନ୍ନ। ବାକ୍ୟ ହେଉ ଆମ ପଥ ପ୍ରଦର୍ଶକ। ପ୍ରେମକୁ ନୀତି ସ୍ମରୁଥିଲେ ସେହି ଦେବ ମନେ ଶାନ୍ତି, କୃଷର ନାମକୁ ନୀତି ଘୋଷୁଥିଲେ ଲଭିବ ଜୀବନେ ମୁକ୍ତି। କୃଷିୟ ପ୍ରେମକୁ ନୀତି ସ୍ମରୁଥିଲେ ସେହି ଦେବ ମନେ ଶାନ୍ତି, କୃଷର ନାମକୁ ନୀତି ଘୋଷୁଥିଲେ ଲଭିବ ଜୀବନେ ମୁକ୍ତି। କୃଷ ହେଉ ପୁଣି ଆଶାର ଆଲୋକ, କୃଷ ହେଉ ପୁଣି ଆଶାର ଆଲୋକ, ଭାଙ୍ଗି ପାପ ଦୁଃଖ ବନ୍ଧନ। ବାକ୍ୟ ହେଉ ଆମ ପଥ ପ୍ରଦର୍ଶକ, କୃଷ ହେଉ ଆମ ସ୍ୱପ୍ନ, କୃଷ ଦୂରେ ନେବ ସଫଳର ଦୁଃଖ, ପାପ ତିମିରା ଛନ୍ନ। ହେଉ ଆମ ପଥ ପ୍ରଦର୍ଶକ। ପାଶେ ଆମେ ଅରପିବାଜି ଅଛି ଯେତେ ବାପରାଶି, କୃଷ ହିଁ କେବଳ ନେବ ହୃଦୟରୁ ପାପ ଦାଗ ସବୁ ନାସି। କୃଷ ପାଶେ ଆମେ ଅରପିବା ଆଜି ଅଛି ଯେତେ ବାପରାଶି, କୃଷ ହିଁ କେବଳ ନେବ ହୃଦୟରୁ ପାପ ଦାଗ ସବୁ ନାସି। କୃଷ ହେଉ ଆମ ପଥର ପ୍ରଦୀପ, କୃଷ ହେଉ ଆମ ପଥର ପ୍ରଦୀପ, ହୋଇବୁ ତାହାରି ସନ୍ତାନ। ବାକ୍ୟ ହେଉ ଆମ ପଥ ପ୍ରଦର୍ଶକ, କୃଷ ହେଉ ଆମ ସ୍ୱପ୍ନ, କୃଷ ଦୂରେ ନେବ ସଫଳର ଦୁଃଖ, ପାପ ତିମିରା ଛନ୍ନ। ହେଉ ଆମ ପଥ ପ୍ରଦର୍ଶକ, କୃଷ ହେଉ ଆମ ସ୍ୱପ୍ନ, କୃଷ ଦୂରେ ନେବ ସଫଳର ଦୁଃଖ, ପାପ ତିମିରା ଛନ୍ନ।
ପ୍ରିୟ ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶୀବା ନିମନ୍ତେ ଆପଣଙ୍କୁ ସ୍ୱାଗତ କରେ। ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଆଜିର ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ସମୟ ଦେଇଥିବାରୁ ଆମେ ମଧ୍ୟ ଆପଣଙ୍କ ନିକଟରେ ବିଶେଷ ଧନ୍ୟବାଦୀ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ତାଙ୍କର ଗୌରବ ମହିମା ନିମନ୍ତେ ଆହୁରି ଦିନ ପ୍ରତିଦିନ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାନ୍ତୁ। ଆପଣଙ୍କର ପତ୍ର ମଧ୍ୟ ଆମମାନଙ୍କର ହସ୍ତଗତ ହୋଇଅଛି, ତେବେ ଅତିଶୀଘ୍ର ଆମେ ଆପଣଙ୍କର ପ୍ରଶ୍ନର ଉତ୍ତର ଦେବା ପାଇଁ ଚେଷ୍ଟା କରୁଛୁ। ତେବେ ଆସନ୍ତୁ ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟକୁ ଯିବା ପୂର୍ବରୁ ପ୍ରାର୍ଥନାର ସହିତ ନିଜ ନିଜକୁ ସେହି ପ୍ରଭୁ ଯୀଶୁଙ୍କ ଚରଣ ନିକଟରେ ସମର୍ପଣ କରିବା। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ, ତୁମର ପ୍ରଶଂସା କରୁଅଛୁ, ତୁମର ଜୟ ଜୟକାର କରୁଅଛୁ। ପ୍ରଭୁ, ଅଯୋଗ୍ୟ ପଦାର୍ଥ ଦିନୟନ ହେଲେ ମଧ୍ୟ ପ୍ରଭୁ ତୁମେ ଆମମାନଙ୍କୁ ଦୂରେଇ ଦେଇନାହୁଁ, ତୁମର ଅସୀମ ଦୟା ଅନୁଗ୍ରହ ଦେଇ ଆମମାନଙ୍କୁ ତୁମେ ଜୀବଦଶାରେ ବଞ୍ଚାଇ ରଖିଛ। କେବଳ ସେତିକି ନୁହେଁ ପ୍ରଭୁ, ତୁମକୁ ଚିହ୍ନିବା ପାଇଁ, ତୁମକୁ ଜାଣିବା ପାଇଁ ତୁମର ବାକ୍ୟ ମଧ୍ୟ ପ୍ରଭୁ ତୁମେ ଆମମାନଙ୍କୁ ଦେଇଛ, ଆଉ ସେ ବାକ୍ୟ ଅଧ୍ୟୟନ କରିବା ନିମନ୍ତେ, ଶ୍ରବଣ କରିବା ନିମନ୍ତେ ଆମମାନଙ୍କୁ ସୁଯୋଗ ଦେଇଛ। ହଁ ପ୍ରଭୁ, ଯେଉଁମାନେ ଆଜି ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ରେଡିଓ ପାଖରେ ଅପେକ୍ଷା କରି ବସିଅଛନ୍ତି, ତୁମେ ପ୍ରତ୍ୟେକଙ୍କୁ ଆଶୀର୍ବାଦ କର। ତୁମର ଏହି ବାକ୍ୟ ମଧ୍ୟ ଦେଇ ପ୍ରଭୁ ତୁମେ ପ୍ରତ୍ୟେକଙ୍କ ହୃଦୟକୁ ସ୍ପର୍ଶ କର। ଆମମାନଙ୍କର ପ୍ରଭୁ ଏହି ବାଇବଲ ଅଧ୍ୟୟନ କରିବା ଆଉ ତୁମର ବାକ୍ୟ ଶୁଣିବା ଯେପରି ବ୍ୟର୍ଥ ନ ହୁଏ, ସେଥିପାଇଁ ପ୍ରଭୁ ତୁମେ ଆମମାନଙ୍କୁ ତୁମ ପ୍ରତି ବିଶେଷ ଆକୃଷ୍ଟ କର ଏବଂ ତୁମେ ଆମମାନଙ୍କୁ ତୁମ ବିଷୟରେ ମନୋଯୋଗିତା ଦିଅ ଏବଂ ତୁମେ ଆମମାନଙ୍କର ଆତ୍ମିକ ଜୀବନକୁ ତୁମର ବାକ୍ୟ ମଧ୍ୟ ଦେଇ ବଳିଷ୍ଠ କରାଅ। ତୁମର ଇଚ୍ଛା ଅଭିମତ ପ୍ରଭୁ ତୁମେ ଆମମାନଙ୍କୁ ଜାଣିବା ପାଇଁ ଦିଅ। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ଈଶ୍ୱରଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ପରମ ଗୀତର ପ୍ରଥମ ପର୍ବର 13 ପଦଠାରୁ ଆରମ୍ଭ କରି 17 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ପୁନର୍ବାର ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଏହି ପୁସ୍ତକଟି ଏକ ଗୀତ ଓ ଏହି ଗୀତ ମାଧ୍ୟମରେ ଲେଖକ ଏକ ପ୍ରେମ କାହାଣୀକୁ ରୂପକ ଅର୍ଥରେ ପ୍ରକାଶ କରିଅଛନ୍ତି, ଯାହାକି ଖ୍ରୀଷ୍ଟଙ୍କ ସହିତ ଖ୍ରୀଷ୍ଟ ବିଶ୍ୱାସୀର ବା ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀର ଏକ ଚମତ୍କାର ପ୍ରେମର ସମ୍ପର୍କ ତଥା ସହଭାଗିତାର ବିଷୟକୁ ପ୍ରକାଶ କରେ। ତେବେ ଏଥିପୂର୍ବରୁ ଆମେ ଦେଖିସାରିଛୁ ଯେ ପ୍ରିୟତମ ଓ ପ୍ରିୟତମାଙ୍କର ସାକ୍ଷାତ ହୋଇଛି ଓ ସେମାନେ ପରସ୍ପର ପରସ୍ପରକୁ ଭଲ ପାଇଛନ୍ତି ଓ ପରସ୍ପର ପ୍ରତି ଆକର୍ଷିତ ହୋଇଅଛନ୍ତି, ଏପରିକି ପ୍ରିୟତମ ଅର୍ଥାତ୍ ରାଜା ତାହାଙ୍କୁ ନେଇ ତାହାଙ୍କ ଭୋଜନ କକ୍ଷରେ ଏକତ୍ର ବସି ଭୋଜନ କରିଛନ୍ତି। କିନ୍ତୁ ଆଜି ଆମେ ସେହି ପ୍ରେମର ସମ୍ପର୍କ ମଧ୍ୟରେ ଆଉ କେତେକ ଘନିଷ୍ଠତା ବଢ଼ିବାର ଲକ୍ଷ୍ୟ କରିବାକୁ ପାରିବା। ବର୍ତ୍ତମାନ କନ୍ୟାର ଏକ ଉକ୍ତିକୁ ଆମେ ଲକ୍ଷ୍ୟ କରିବାକୁ ପାରିବା, ଯାହାକି ଅତି ଘନିଷ୍ଠତାର ବିଷୟକୁ ପ୍ରକାଶ କରେ। ତେବେ ଦେଖନ୍ତୁ ପ୍ରଥମ ପର୍ବର 13 ପଦରେ ଲେଖା ଅଛି, ମୋର ପ୍ରିୟତମ, ମୋ ବକ୍ଷସ୍ଥଳ ମଧ୍ୟରେ ଥିବା ଗନ୍ଧରସ ବୃକ୍ଷର ଥୋପାତୁଲ୍ୟ ମୋ ପ୍ରତି ଅଟନ୍ତି। ଏହା ସେହି କନ୍ୟାର ବା ପ୍ରେମିକାର ପ୍ରେମିକଙ୍କ ପ୍ରତି ବାସ୍ତବ ପ୍ରେମର ମନୋଭାବକୁ ପ୍ରକାଶ କରେ। ତେବେ ଏଠାରେ ଆମେ ଯେଉଁ ଗନ୍ଧରସ ଦେଖୁଛୁ ତାହାର ଆତ୍ମିକ ଭାବ ହେଉଛି ଯେ ତାହା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଉପସ୍ଥାପିତ କରେ। ଆପଣଙ୍କର ମନେଥିବ ଯେ ତାଙ୍କର ଜନ୍ମ ସମୟରେ ପଣ୍ଡିତମାନେ ତାହାଙ୍କ ନିକଟକୁ ଯେଉଁ ଭେଟିଗୁଡ଼ିକ ଆଣିଥିଲେ ତହିଁମଧ୍ୟରୁ ଗନ୍ଧରସ ଏକ ଭେଟି ଥିଲା। କିନ୍ତୁ ଯେତେବେଳେ ଖ୍ରୀଷ୍ଟ ମୃତ୍ୟୁଭୋଗ କଲେ ସେହି ସମୟରେ ହାରାମାଥିଆର ଜୋସେଫ ଓ ନିକୋଦିମ ତାଙ୍କର ମରଶରୀରକୁ ଗନ୍ଧରସରେ ମଖାଇ ଦେଇଥିଲେ। ତେଣୁ ଏହି ଗନ୍ଧରସ ଖ୍ରୀଷ୍ଟଙ୍କର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କର ସମ୍ପୂର୍ଣ୍ଣ ଜୀବନକୁ ପ୍ରକାଶ କରେ, ତାଙ୍କ ଜୀବନର ସୁବାସକୁ ପ୍ରକାଶ କରେ। ପ୍ରିୟ ବନ୍ଧୁ, ଖ୍ରୀଷ୍ଟ ସେହିପରି ଆପଣଙ୍କ ବକ୍ଷସ୍ଥଳରେ ଓ ହୃଦୟରେ ସ୍ଥାନ ପାଇବା ଉଚିତ। ଆପଣ ଯେତେବେଳେ ରାତ୍ରିରେ ଶଯ୍ୟା ଉପରକୁ ବିଶ୍ରାମ ନେବା ପାଇଁ ଯାଆନ୍ତି, ସେତେବେଳେ କ'ଣ ଆପଣ ତାହାଙ୍କୁ ସ୍ମରଣ କରନ୍ତି? ଆପଣ ଯେତେବେଳେ ରାତ୍ରିରେ ଉଠିଯାଆନ୍ତି, ଆପଣ କ'ଣ ଚିନ୍ତା କରନ୍ତି? ଆପଣ କ'ଣ ପରବର୍ତ୍ତୀ ଦିନ ନିମନ୍ତେ ଚିନ୍ତା କରି ବ୍ୟସ୍ତତା ଅନୁଭବ କରନ୍ତି? ହଁ, ଏହିପରି ଅନେକଙ୍କ ଜୀବନରେ ଘଟିଥାଏ। ମାତ୍ର ଏହା ଅତି ଚମତ୍କାର ବିଷୟ ହେବ ଯଦି ଆମେ ଖ୍ରୀଷ୍ଟଙ୍କ ପ୍ରତି ଦୃଷ୍ଟି କରି ତାହାଙ୍କ ପ୍ରତି ଫେରିବା ଓ ତାହାଙ୍କୁ ଆମ ଜୀବନର ସାଥୀ କରିନେବା। ତାହାଙ୍କୁ ଆମ ହୃଦୟରେ ସ୍ଥାନ ଦେଇ ପ୍ରେମ କରିବା, ଏହା ହିଁ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ତାହାଙ୍କର ଅନୁଗ୍ରହ, ପ୍ରେମ ଓ ଦୟା ଆପଣଙ୍କ ଜୀବନ ପାଇଁ ଅତି ପ୍ରଚୁର ହେବ ଯଦି ଆପଣଙ୍କର ହୃଦୟ ଦ୍ୱାରକୁ ଖୋଲିଦେବେ। ଆଉ ସେ ଆଜି ମଧ୍ୟ ଆପଣଙ୍କ ଦ୍ୱାରରେ ଆଘାତ କରନ୍ତି, କିନ୍ତୁ ଆପଣ କ'ଣ ତାହାଙ୍କୁ ନିଜର ହୃଦୟ ତଥା ବକ୍ଷ ଦେଇପାରିଛନ୍ତି କି? କନ୍ୟାଟି ତାହାର ବରଠାରେ ଆନନ୍ଦ କରିବା ନେଇ ଆଉ କିଛି ମଧ୍ୟ ପ୍ରକାଶ କରେ। 14 ପଦରେ ଲେଖା ଅଛି, ମୋ ପ୍ରିୟତମ, ମୋ ପ୍ରତି ଅଏନ୍ ଗଦିର ଦ୍ରାକ୍ଷାକ୍ଷେତ୍ରସ୍ଥ ମେହେନ୍ଦି ପୁଷ୍ପ ଥୋପାତୁଲ୍ୟ ଅଟନ୍ତି। ଏଠାରେ ଯେଉଁ ମେହେନ୍ଦି ପୁଷ୍ପ ବିଷୟ ନେଇ ପ୍ରକାଶ କରାଯାଇଅଛି, ଏହା ଏକ ପ୍ରକାର ଚିରହରିତ ଦେବଦାରୁ ଜାତୀୟ ବୃକ୍ଷ ଅଟେ ଓ ଏହାର ଫୁଲ ହେନା ଫୁଲର ରଙ୍ଗ ପରି। ଏହି ପ୍ରକାର ବୃକ୍ଷ ପାଲେଷ୍ଟାଇନ୍ ଓ ତୁର୍କୀ ଅଞ୍ଚଳରେ ବହୁଳ ପରିମାଣରେ ହୁଏ। ଏହାର ପୁଷ୍ପ ଦେଖିବାକୁ ଅତି ସୁନ୍ଦର ଓ ଏହାର ସୁଗନ୍ଧ ଚତୁର୍ଦିଗକୁ ମହକାଇ ଦିଏ। ବୃକ୍ଷ ସହିତ ଏହି ପୁଷ୍ପର ରଙ୍ଗ ଅତି ଚମତ୍କାର ଦେଖାଯାଏ। ଏହି ଫୁଲର ରଙ୍ଗ ଧଳା ଓ ହଳଦିଆ ମିଶା ଏକ ଚମତ୍କାର ରଙ୍ଗ। ସ୍ତ୍ରୀ ଲୋକମାନେ ଏହି ପୁଷ୍ପଗୁଚ୍ଛରେ ଅତି ଆନନ୍ଦ ଅନୁଭବ କରନ୍ତି ଓ ହାତରେ ଧରିବାକୁ କିମ୍ବା ବକ୍ଷରେ ରଖିବାକୁ ଅତି ଭଲ ପାଆନ୍ତି ଓ ସେମାନଙ୍କର କୋଠରୀକୁ ସୁବାସିତ କରିବା ନିମନ୍ତେ କୋଠରୀ ମଧ୍ୟରେ ମଧ୍ୟ ନେଇ ରଖନ୍ତି। ଆଉ ବର୍ତ୍ତମାନ ବର ସହିତ ସେହି ମେହେନ୍ଦି ପୁଷ୍ପର ଏକ ଚମତ୍କାର ତୁଳନାକୁ ଲକ୍ଷ୍ୟ କରନ୍ତୁ। ଆଉ ବାସ୍ତବରେ ଏହା କେତେ ସୁନ୍ଦର ବିଷୟ! ମୋ ପ୍ରିୟତମ, ମୋ ପ୍ରତି ଅଏନ୍ ଗଦିର ଦ୍ରାକ୍ଷାକ୍ଷେତ୍ରସ୍ଥ ମେହେନ୍ଦି ପୁଷ୍ପ ଥୋପାତୁଲ୍ୟ ଅଟନ୍ତି। ଏହି ଅଏନ୍ ଗଦି ମରୁସାଗରର ନିକଟରେ ଅବସ୍ଥିତ। ଏହା ସେହି ମରୁଭୂମିରେ ମରୁଦ୍ୟାନମାନଙ୍କ ମଧ୍ୟରୁ ଏକ ଚମତ୍କାର ମରୁଦ୍ୟାନ, କାରଣ ସେଠାରେ ଅନେକଗୁଡ଼ିଏ ଝରଣା ରହିଅଛି। ଆପଣ ଜାଣିଥିବେ ଯେ ସେହି ଅଏନ୍ଗଦିର ଅଞ୍ଚଳରେ ଏକ ପ୍ରାନ୍ତର ରହିଅଛି ଯେଉଁଠାରେ ଦାଉଦ ସାଉଲଙ୍କ ହସ୍ତରୁ ରକ୍ଷା ପାଇବା ନିମନ୍ତେ ଆପଣାକୁ ଲୁଚାଇଥିଲେ। ଲୁଚିବା ନିମନ୍ତେ ଏହା ଏକ ଉତ୍ତମ ସ୍ଥାନ। ଏହି ଅଏନ୍ଗଦିରେ ଅନେକ ପ୍ରକାରର ସୁନ୍ଦର ତଥା ସୁବାସିତ ମସଲା ଜାତୀୟ ଗୁଳ୍ମ ପ୍ରଭୃତି ଜାତ ହୁଏ ଓ ବଢ଼େ। ସେହି ନିକାଞ୍ଚନ ମରୁଭୂମି ମଧ୍ୟରେ ଏହା ଏକ ଅତି ଆକର୍ଷଣୀୟ ସ୍ଥାନ ଓ ଏହି ପ୍ରିୟତମ ସେହି ଅଏନ୍ ଗଦିର ଦ୍ରାକ୍ଷାକ୍ଷେତ୍ରସ୍ଥ ମେହେନ୍ଦି ପୁଷ୍ପ ଥୋପାତୁଲ୍ୟ ଅଟନ୍ତି। ସେ ସେହି ଅତି ସୁନ୍ଦର ସୁବାସିତ ସଳଖିଆ ବୃକ୍ଷ ଶ୍ରେଣୀର ଏକ ଧାଡ଼ି ଅଟନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କର ପ୍ରେମିକ, ଯିଏକି ଏଠାରେ ଅତି ଆକର୍ଷଣୀୟ ସୌନ୍ଦର୍ଯ୍ୟ ଓ ମନମୁଗ୍ଧକର ସୁବାସ ରୂପେ ଉପସ୍ଥାପିତ କରାଯାଇଅଛନ୍ତି। ଆପଣ କେବେ ତାହାଙ୍କ ବ୍ୟକ୍ତିତ୍ୱର ସୌନ୍ଦର୍ଯ୍ୟତାକୁ ମନ ମଧ୍ୟରେ ଚିନ୍ତା କରିଛନ୍ତି କିମ୍ବା ଉପଲବ୍ଧି କରିଅଛନ୍ତି? ସେ ଏହି ଜଗତକୁ ଆସି ଜଣେ ମଣିଷ ପରି ମଣିଷ ହେଲେ ଓ ସେ ଆମମାନଙ୍କ ପରି ସର୍ବତୋ ଭାବେ ପରୀକ୍ଷିତ ହେଲେ, ମାତ୍ର ତଥାପି ସେ ପାପରହିତ ହେଲେ। ତାଙ୍କଠାରେ ପାପର ଲେଶ ମାତ୍ର ନଥିଲା। ଆଉ ବାସ୍ତବରେ ସେ କେତେ ଚମତ୍କାର ବ୍ୟକ୍ତି ଥିଲେ! ପୁରାତନ ନିୟମରେ ଏପରିକି ଭକ୍ଷ୍ୟ ନୈବେଦ୍ୟ ମଧ୍ୟ ଖ୍ରୀଷ୍ଟଙ୍କର ବ୍ୟକ୍ତିତ୍ୱର ଗୁଣକୁ ଉପସ୍ଥାପିତ କରେ ବା ତହିଁର ନିଦର୍ଶନ ସ୍ୱରୂପ। ସେହି ଭକ୍ଷ୍ୟ ନୈବେଦ୍ୟର ମଇଦା ଅତି ସରୁ ମଇଦା ଓ ଏହା କେବେ ହେଲେ ଟେଳା ଟେଳା ବା ମୁଣ୍ଡା ମୁଣ୍ଡା ହୁଏ ନାହିଁ। ଆଉ ଖ୍ରୀଷ୍ଟଙ୍କର ଜୀବନ ଅତି ପବିତ୍ର ଜୀବନ ଥିଲା, କିନ୍ତୁ ଆମମାନଙ୍କର ଜୀବନ ସେପରି ପବିତ୍ର ନୁହେଁ। ଆଉ ସ୍ପଷ୍ଟ ଭାବେ କହିବାକୁ ଗଲେ ଆମମାନେ ନିଷ୍ପାପୀ ଓ ନିଷ୍କଳଙ୍କ ନୁହୁଁ। ଆମମାନଙ୍କ ଜୀବନରେ ଅନେକ କିଛି ଦୁର୍ବଳତା ଅଛି, କିନ୍ତୁ ଖ୍ରୀଷ୍ଟଙ୍କ ଜୀବନ ସେପରି ନଥିଲା। ଆଉ ସେ ବାସ୍ତବରେ ଜଣେ ମଣିଷ ପରି ଏକ ମଣିଷ ଥିଲେ ଓ ସେ ସିଦ୍ଧ ଥିଲେ, ପବିତ୍ର ଥିଲେ। ତାହାଙ୍କର ଜୀବନ ଏକ ଆଦର୍ଶମୟ ଜୀବନ ଥିଲା ଓ ତାହାଙ୍କର ଜୀବନ ଅନେକଙ୍କୁ ପ୍ରଭାବିତ କରିଥିଲା। ସେ ହେଉଛନ୍ତି ଜଣେ ଯାହାଙ୍କ ବିଷୟ ନେଇ ଜୋନ ଏହିପରି କହନ୍ତି, ଏହି ଦେଖ ଈଶ୍ୱରଙ୍କ ମେଷଶାବକ ଯେ ଜଗତର ପାପଭାର ବହି ନେଇ ଯାଆନ୍ତି। ଏଫିସିଓ 5 ପର୍ବର 2 ପଦରେ ପ୍ରେରିତ ପାଉଲ ଏହିପରି ପ୍ରକାଶ କରନ୍ତି, ଖ୍ରୀଷ୍ଟ ଯେପରି ତୁମମାନଙ୍କୁ ପ୍ରେମ କଲେ, ପୁଣି ଆମ୍ଭମାନଙ୍କ ନିମନ୍ତେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସୁଗନ୍ଧି ନୈବେଦ୍ୟ ଓ ବଳି ସ୍ୱରୂପେ ଆପଣାକୁ ଉତ୍ସର୍ଗ କଲେ, ସେହିପରି ପ୍ରେମରେ ଆଚରଣ କର। ସେହି ହୋମବଳି ଖ୍ରୀଷ୍ଟଙ୍କର ନିଦର୍ଶନ ସ୍ୱରୂପ, ଯାହାକି ସ୍ୱର୍ଗକୁ ଉର୍ଦ୍ଧ୍ୱଗମନ କରେ। ଖ୍ରୀଷ୍ଟ ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ଯାହା କିଛି ସାଧନ କଲେ, ତାହା ଯେ ଈଶ୍ୱରଙ୍କ ଦୃଷ୍ଟିରେ ସନ୍ତୋଷଜନକ ଥିଲା, ତାହା ଏହି ସମସ୍ତ ବଳିଦାନ ପ୍ରକାଶ କରେ। ସେ ଖ୍ରୀଷ୍ଟଙ୍କ ପ୍ରତି ମଧ୍ୟ ସନ୍ତୁଷ୍ଟ ଥିଲେ। ସେ କହିଲେ, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ। ପ୍ରିୟ ବନ୍ଧୁ, ଆପଣ କ'ଣ ଖ୍ରୀଷ୍ଟଙ୍କଠାରେ ସନ୍ତୁଷ୍ଟ କି? ଆପଣ କ'ଣ ତାହାଙ୍କର ଜୀବନ ଓ କାର୍ଯ୍ୟକଳାପରେ ସନ୍ତୁଷ୍ଟ କି? କିନ୍ତୁ ଆଜି ଅନେକ ଜୀବନରେ ବାସ୍ତବ ଶାନ୍ତି ଓ ତୃପ୍ତି ଲାଭ କରିବା ନିମନ୍ତେ ବା ପରିତ୍ରାଣ ପ୍ରାପ୍ତ ହେବା ନିମନ୍ତେ ଏଣେତେଣେ ଦୌଡ଼ନ୍ତି, କିମ୍ବା ଏ ବିଷୟ କିମ୍ବା ସେ ବିଷୟ ସାଧନ କରିବାକୁ ଚାହାନ୍ତି, କିନ୍ତୁ ସେମାନେ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହୁଅନ୍ତି ନାହିଁ କି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତି ନାହିଁ। ଏଠାରେ ଆମେ ଏହି ମେହେନ୍ଦି ପୁଷ୍ପ ଥୋପାର ଆଉ ଏକ ଆତ୍ମିକ ତାତ୍ପର୍ଯ୍ୟ ଲକ୍ଷ୍ୟ କରିବାକୁ ପାରୁଅଛୁ, କାରଣ ପବିତ୍ର ଧର୍ମଶାସ୍ତ୍ର ଖ୍ରୀଷ୍ଟଙ୍କ ଏକତ୍ୱ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରେ। ସେହି ଖ୍ରୀଷ୍ଟଙ୍କଠାରେ ସମସ୍ତ କିଛି ବିଷୟ ନିହିତ ହୋଇ ରହିଅଛି। ସେ ହିଁ ସବୁକିଛି। ସେ ଈଶ୍ୱରଙ୍କର ଅଦ୍ୱିତୀୟ ପୁତ୍ର। ସେ ହେଉଛନ୍ତି ଉତ୍ତମ ମେଷପାଳକ। ସେ ହେଉଛନ୍ତି ପ୍ରକୃତ ଦ୍ରାକ୍ଷାଲତା। ସେ ହେଉଛନ୍ତି ଜଗତର ଜ୍ୟୋତି। ସେ ହେଉଛନ୍ତି ପିତା ଈଶ୍ୱରଙ୍କର ଦାସ। ସେ ପାପ ନିମନ୍ତେ ଏକ ବଳିଦାନ। ସେ ହେଉଛନ୍ତି ଏକ ପଥ, ଏକ ସତ୍ୟ ଓ ଏକ ଜୀବନ। ସେ ହେଉଛନ୍ତି ସେହି ସୁବାସିତ ପୁଷ୍ପ ଗୁଚ୍ଛ ବା ପେନ୍ଥା। ତାଙ୍କଠାରେ ଆମେ ସତ୍ୟତା, ଧାର୍ମିକତା, ଜ୍ଞାନ, ପ୍ରେମ, ଦୟା, ବନ୍ଧୁତା, ମହିମା, ଶକ୍ତି, ସାର୍ବଭୌମତା, ନମ୍ରତା, ଧୈର୍ଯ୍ୟ, ବିଶ୍ୱାସ, ଉତ୍ସାହ, ସାହସ, ପବିତ୍ରତା ଓ ସମସ୍ତ ଅନୁଗ୍ରହର ବିଷୟ ଲକ୍ଷ୍ୟ କରିବାକୁ ପାରୁ। ସେ ସବୁରେ ସବୁ ଓ ସେ ଆମମାନଙ୍କର, ଆଉ ତାହା ହିଁ ହେଉଛି ଅତି ଚମତ୍କାର ବିଷୟ। ବର୍ତ୍ତମାନ ସେହି କନ୍ୟା ବର ପ୍ରତି ତାହାର ସମସ୍ତ ପ୍ରଶଂସାର ବିଷୟ ପ୍ରକାଶ କରିବା ପରେ ବର ସେହି କନ୍ୟାକୁ ଏହିପରି କହନ୍ତି, ଯାହାକି ପନ୍ଦର ପଦରେ ଲେଖା ଅଛି, ଆଗ ମୋହର ପ୍ରିୟେ, ଦେଖ ତୁମେ ସୁନ୍ଦରୀ, ଦେଖ ତୁମେ ସୁନ୍ଦରୀ ଅଟ, ତୁମ୍ଭର ନେତ୍ର ଯୁଗଳ କପୋତ ତୁଲ୍ୟ। ଏଠାରେ ସେହି ପ୍ରେମିକ ତାହାର ପ୍ରେମିକାକୁ କହନ୍ତି, ଦେଖ ତୁମେ ସୁନ୍ଦରୀ, ଓ ସେହି ପ୍ରେମିକା ତହିଁର ପ୍ରତ୍ୟୁତ୍ତରରେ ପରବର୍ତ୍ତୀ ପଦରେ ପ୍ରେମିକକୁ କହନ୍ତି, ହେ ମୋର ପ୍ରିୟତମ, ତୁମେ ସୁନ୍ଦର, ହଁ ତୁମେ ମନୋହର। ସେ ହେଉଛି ଜଣେ ଯିଏକି କହେ, ମୋ ପ୍ରତି ଦୃଷ୍ଟି କର ନାହିଁ, କାରଣ ମୁଁ କାଳୀ, ଅସୁନ୍ଦରୀ, ଓ ସୂର୍ଯ୍ୟ ମୋ ପ୍ରତି ଦୃଷ୍ଟି କରି ମୋର ସୌନ୍ଦର୍ଯ୍ୟତାକୁ ନଷ୍ଟ କରିଦେଇଛି। ମାତ୍ର ସେ ତାକୁ କହନ୍ତି, ଆଗ ମୋହର ପ୍ରିୟେ, ଦେଖ ତୁମେ ସୁନ୍ଦରୀ, ତୁମେ ସୁନ୍ଦରୀ ଅଟ। ପ୍ରିୟ ବନ୍ଧୁ, ଆମେ ଖ୍ରୀଷ୍ଟଙ୍କର କନ୍ୟା ସ୍ୱରୂପେ ପାପ କରିଅଛୁ। ଆମେ ଦାନିଏଲ ଭବିଷ୍ୟତ ବକ୍ତାଙ୍କ ସହିତ ସ୍ୱୀକାର କରି କହିପାରିବା, ଆମେମାନେ ପାପ ଓ କୁଟିଳାଚରଣ କରିଅଛୁ ଓ ଦୁଷ୍କର୍ମ କରି ବିଦ୍ରୋହୀ ହୋଇଅଛୁ, ଆଉ ତୁମ୍ଭର ବିଧି ଓ ଶାସନ ପଥ ତ୍ୟାଗ କରିଅଛୁ। ଏହା ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ୱୀକାରୋକ୍ତି ଯଦି ସେ ଈଶ୍ୱରଙ୍କ ସନ୍ତାନ ହୋଇଥାଏ। କିନ୍ତୁ ପ୍ରଭୁ ଯୀଶୁ ଆମମାନଙ୍କ ନିମନ୍ତେ ପିତା ଈଶ୍ୱରଙ୍କ ନିକଟରେ ନିତ୍ୟ ନିବେଦନ କରନ୍ତି। ଯୋହନ ସତର ପର୍ବର ଛଅ ପଦରେ ଲେଖା ଅଛି, ସେମାନେ ତୁମ୍ଭର ଥିଲେ ଓ ତୁମ୍ଭେ ସେମାନଙ୍କୁ ମୋତେ ଦାନ କଲ, ଆଉ ସେମାନେ ତୁମ୍ଭର ବାକ୍ୟ ପାଳନ କରିଅଛନ୍ତି। ତାହିଁ ହେଉଛି ଆମମାନଙ୍କର ପ୍ରଧାନ ମହାଯାଜକ, ଯିଏକି ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ପିତା ଈଶ୍ୱରଙ୍କଠାରେ ନିବେଦନ କରୁଅଛନ୍ତି। ଯେହେତୁ ଆମେମାନେ ଖ୍ରୀଷ୍ଟଙ୍କଠାରେ ଅଛୁ ଓ ପିତା ଈଶ୍ୱର ଆମମାନଙ୍କଠାରେ କୌଣସି ଅଧର୍ମ ଦେଖନ୍ତି ନାହିଁ, କାରଣ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଅଛନ୍ତି ସେମାନେ ଖ୍ରୀଷ୍ଟଙ୍କ ହେତୁ ପିତା ଈଶ୍ୱରଙ୍କ ନିକଟରେ ଧାର୍ମିକ ବୋଲି ବିବେଚିତ ହୁଅନ୍ତି। ସେହି ପ୍ରକାରେ ସେ ଆଜି ମଧ୍ୟ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ଦେଖନ୍ତି, ଆଗ ମୋହର ପ୍ରିୟେ, ଦେଖ ତୁମେ ସୁନ୍ଦରୀ, ଦେଖ ତୁମେ ସୁନ୍ଦରୀ ଅଟ। ତେବେ ସେହି ସୁନ୍ଦରତାର ଗୁପ୍ତ ରହସ୍ୟ ହେଉଛି, ତୁମ୍ଭର ନେତ୍ର ଯୁଗଳ କପୋତ ତୁଲ୍ୟ। କପୋତ ଦୈହିକ ବିଶୁଦ୍ଧତା ଓ ବିଶ୍ୱସ୍ତତାର ପ୍ରତୀକ। ତାହାର ଚକ୍ଷୁଦୟ ତାହାର ପ୍ରେମିକ ଉପରେ ସ୍ଥିର ଥାଏ ଓ ତାହାର ସମସ୍ତ ସୌନ୍ଦର୍ଯ୍ୟ ତାହାର ପ୍ରେମିକର ସୌନ୍ଦର୍ଯ୍ୟତାର ପ୍ରତିବିମ୍ବ। ପ୍ରଭୁ ଯୀଶୁ କହନ୍ତି, ଚକ୍ଷୁ ଶରୀରର ପ୍ରଦୀପ, ଏଣୁ ତୁମ୍ଭର ଚକ୍ଷୁ ଯେବେ ନିର୍ମଳ ଥାଏ ତେବେ ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ, କିନ୍ତୁ ତୁମ୍ଭର ଚକ୍ଷୁ ଯେବେ ଦୂଷିତ ଥାଏ ତେବେ ତୁମ୍ଭର ସମସ୍ତ ଶରୀର ଅନ୍ଧକାରମୟ ହେବ। ଜଣେ ଖ୍ରୀଷ୍ଟ ବିଶ୍ୱାସୀର ଚକ୍ଷୁ ଯଦି କୌଣସି ବିଷୟକୁ ଖ୍ରୀଷ୍ଟଙ୍କ ସହିତ ସମାନ କରିଦିଏ, ତାହେଲେ ତାହାଙ୍କ ଦୃଷ୍ଟିରେ ତାହାର ସେହି ଚକ୍ଷୁର କୌଣସି ସୁନ୍ଦରତା ନଥାଏ। ପ୍ରଭୁ ଯୀଶୁ ଏହାକୁ ଏହିପରି ଭାବେ ଉପସ୍ଥାପିତ କରନ୍ତି, ଯେ ପିତା କି ମାତାକୁ ମୋଠାରୁ ଅଧିକ ପ୍ରିୟ ଜ୍ଞାନ କରେ ସେ ମୋହର ଯୋଗ୍ୟ ନୁହେଁ, ପୁଣି ଯେ ପୁତ୍ର କି କନ୍ୟାକୁ ମୋଠାରୁ ଅଧିକ ସ୍ନେହ କରେ ସେ ମୋର ଯୋଗ୍ୟ ନୁହେଁ। ପ୍ରିୟ ବନ୍ଧୁ, ଆଜି କ'ଣ ଆପଣଙ୍କର ଚକ୍ଷୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଉପରେ ସ୍ଥିର ହୋଇ ରହିଅଛି କି? ଏହାର ଉତ୍ତର ଦେବା ଆପଣଙ୍କ ପକ୍ଷେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଖ୍ରୀଷ୍ଟଙ୍କର ସୌନ୍ଦର୍ଯ୍ୟତା ସେତେବେଳେ ଆପଣଙ୍କ ଜୀବନରେ ପ୍ରକାଶିତ ହେବ ଯେତେବେଳେ ଆପଣଙ୍କର ଚକ୍ଷୁ ତାହାଙ୍କ ଉପରେ ସ୍ଥିର ହୋଇ ରହିବ। ବର ଆପଣଙ୍କ କନ୍ୟାକୁ କହିଅଛି ଯେ ସେ କେତେ ସୁନ୍ଦରୀ। ବର୍ତ୍ତମାନ କନ୍ୟା ତହିଁର ପ୍ରତ୍ୟୁତ୍ତରରେ ବରକୁ ମଧ୍ୟ ଏହିପରି ଉତ୍ତର ଦିଅନ୍ତି, ଯାହାକି 16-17 ପଦରେ ଲେଖା ଅଛି। ଦେଖ, ହେ ମୋର ପ୍ରିୟତମ, ତୁମ୍ଭେ ସୁନ୍ଦର, ହଁ ତୁମ୍ଭେ ମନୋହର, ଆହୁରି ଆମ୍ଭମାନଙ୍କ ଆସନ ହରିତବର୍ଣ୍ଣ, ଏରସ କାଷ୍ଠ ଆମ୍ଭମାନଙ୍କ ଗୃହର କଡ଼ି ଓ ଦେବଦାରୁ କାଷ୍ଠ ଆମ୍ଭମାନଙ୍କର ବରଗା। ସେହି ବର ସେହିମାନଙ୍କ ପ୍ରତି ଅତି ସୁନ୍ଦର ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରନ୍ତି। ଅଗଷ୍ଟିନ୍ ନାମକ ଈଶ୍ୱରଙ୍କର ଜଣେ ମହାନ ଭକ୍ତ ଏହିପରି କହନ୍ତି, ସେ ସ୍ୱର୍ଗରେ ସୁନ୍ଦର, ପୃଥିବୀରେ ସୁନ୍ଦର, କୁମାରୀର ଗର୍ଭରେ ସୁନ୍ଦର, କାରଣ ସେ ପବିତ୍ର ଥିଲେ, ତାହାଙ୍କ ପିତାମାତାଙ୍କ ହସ୍ତରେ ସୁନ୍ଦର, ଆଶ୍ଚର୍ଯ୍ୟ କର୍ମରେ ସୁନ୍ଦର, ତାହାଙ୍କର ପଟାପଟା ଦାଗ ମଧ୍ୟରେ ସୁନ୍ଦର, ତାହାଙ୍କର ଜୀବନଦାନ କରିବାରେ ସୁନ୍ଦର, ଏହାକୁ ପୁନର୍ବାର ଗ୍ରହଣ କରିବାରେ ସୁନ୍ଦର, କୃଷ ଉପରେ ସୁନ୍ଦର ଓ ସମାଧି ମଧ୍ୟରେ ସୁନ୍ଦର। ଏହି ପ୍ରକାର ଭାବେ ଭକ୍ତ ଅଗଷ୍ଟିନ୍ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସୌନ୍ଦର୍ଯ୍ୟତାକୁ ବର୍ଣ୍ଣନା କରିଅଛନ୍ତି। ପ୍ରିୟତମା କହନ୍ତି, ହଁ ତୁମ୍ଭେ ମନୋହର। ଗୀତ 135 ପର୍ବର 3 ପଦରେ ଲେଖା ଅଛି, ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସଦାପ୍ରଭୁ ମଙ୍ଗଳମୟ, ତାହାଙ୍କ ନାମ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର, କାରଣ ତାହା ମନୋହର। ଏହି ଗୀତ ସେହି ପବିତ୍ର ସ୍ଥାନର ଏକ ପ୍ରଶଂସାର ଗୀତ। ଖ୍ରୀଷ୍ଟ ହେଉଛନ୍ତି ମନୋହର, ସେ ସୁନ୍ଦର, ସେ ଅତି ଚମତ୍କାର, ସେ ଅତି ସୁନ୍ଦର। ଭକ୍ତ ଦାଉଦ ତାହାଙ୍କର ଅତି ବିଶ୍ୱସ୍ତ ବନ୍ଧୁ ଜୋନାଥନଙ୍କୁ କହନ୍ତି, ହେ ମୋର ଭାଇ ଜୋନାଥନ, ମୁଁ ତୁମ୍ଭ ଲାଗି ବ୍ୟାକୁଳ ହେଉଅଛି, ତୁମେ ମୋର ଅତି ତୁଷ୍ଟିଜନକ ଥିଲ, ଯାହାକି ଦ୍ୱିତୀୟ ସାମୁଏଲ ପ୍ରଥମ ପର୍ବର 26 ପଦରେ ଆମେ ଲକ୍ଷ୍ୟ କରୁ। ତାହେଲେ ଯେ ଜୋନାଥନଙ୍କଠାରୁ ମହାନ, ତାହାଙ୍କ ବିଷୟରେ ଆମେ କ'ଣ କହିପାରିବା? ଆପଣ କ'ଣ କହିପାରିବେ ଯେ ଖ୍ରୀଷ୍ଟ ଆପଣଙ୍କ ପ୍ରତି ତୁଷ୍ଟିଜନକ ତଥା ମନୋହର? କିନ୍ତୁ ତାହାଙ୍କ ସହିତ ରହିବା ସବୁଠାରୁ ଉତ୍ତମ ବିଷୟ, କାରଣ ସେ ହେଉଛନ୍ତି ଜଣେ ଯିଏକି ଆମମାନଙ୍କୁ ବିଶ୍ରାମ ଦିଅନ୍ତି। ଆପଣ କ'ଣ ତାହାଙ୍କଠାରେ ସନ୍ତୁଷ୍ଟ? ମାତ୍ର ଈଶ୍ୱର ତାହାଙ୍କଠାରେ ସନ୍ତୁଷ୍ଟ। ସେ କହନ୍ତି, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ, ଆହୁରି ଆମ୍ଭମାନଙ୍କ ଆସନ ହରିତବର୍ଣ୍ଣ। ଏହା ସେହି ସମୟକୁ ଦର୍ଶାଏ ଯେଉଁ ସମୟରେ ସେମାନେ ପ୍ରଥମ ଥର ପାଇଁ ଉଭୟ ପରସ୍ପରକୁ ସାକ୍ଷାତ କରିଥିଲେ, ଓ ଏହା ସେହି ସବୁଜ ଘାସକୁ ପ୍ରକାଶ କରେ ଯେଉଁଠାରେ କି ମେଣ୍ଢାମାନେ ଥିଲେ। ହୋଇପାରେ ସେମାନେ ସେହି ସବୁଜ ଘାସ ଉପରେ ବସିଥିଲେ ଯେତେବେଳେ ମେଣ୍ଢାମାନେ ଚରୁଥିଲେ, ଓ ଏହା ସେହି ସ୍ଥାନ ଥିଲା ଯେଉଁ ସ୍ଥାନରେ ସେମାନେ ପ୍ରଥମ ଥର ପାଇଁ ପରସ୍ପର ମିଳିତ ହୋଇଥିଲେ ଓ ପ୍ରେମରେ ଆସକ୍ତ ହୋଇଯାଇଥିଲେ। ଏହା ଏକ ଯୋଗାଯୋଗର ସ୍ଥାନକୁ ଦର୍ଶାଏ। ଏହା ଆମ୍ଭମାନଙ୍କୁ ଦାଉଦଙ୍କର ଗୀତ ସ୍ମରଣ କରାଇଦିଏ। ଗୀତ 23 ପର୍ବର 2 ପଦରେ ସେ କହନ୍ତି, ସେ କୋମଳ ତୃଣମୟ ସ୍ଥାନରେ ମୋତେ ଶୟନ କରାନ୍ତି। ଯେତେବେଳେ ଆପଣ ଏକ ମେଣ୍ଢାକୁ କୋମଳ ତୃଣମୟ ସ୍ଥାନରେ ଶୟନ କରିବାର ଦେଖନ୍ତି, ଏହାର ଅର୍ଥ ସେହି ମେଣ୍ଢାଟି ସମ୍ପୂର୍ଣ୍ଣ ପରିତୃପ୍ତ ଅଟେ, ସେ ଆଉ କ୍ଷୁଧାର୍ତ୍ତ ନୁହେଁ। କାରଣ ଆପଣ କୌଣସି ଭୋକିଲା ମେଣ୍ଢାକୁ କୋମଳ ତୃଣମୟ ସ୍ଥାନରେ ଶୟନ କରିବାର ଲକ୍ଷ୍ୟ କରିବାକୁ ପାରିବେ ନାହିଁ। ଏହା ସେହି ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହୋଇ ତାହାଙ୍କଠାରେ ବିଶ୍ରାମ ନେବାର ବିଷୟକୁ ପ୍ରକାଶ କରେ। ସେ ହିଁ କେବଳ ବିଶ୍ରାମ ଦେଇପାରନ୍ତି। ସେ ଆଜି ମଧ୍ୟ ସେହି ଆହ୍ୱାନ ଦିଅନ୍ତି, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ, ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ସେହି ସବୁଜ ଘାସ ଆମମାନଙ୍କ ନିମନ୍ତେ ଅପେକ୍ଷା କରିଛି। ପ୍ରିୟ ବନ୍ଧୁ, ଆପଣ ଯଦି ଆଜି ପାପରେ ପରିଶ୍ରାନ୍ତ ଭାରଗ୍ରସ୍ତ, ତାହେଲେ ଖ୍ରୀଷ୍ଟଙ୍କ ନିକଟକୁ ଫେରି ଆସନ୍ତୁ, ସେ ଆପଣଙ୍କୁ ବିଶ୍ରାମ ଦେବେ। ଆପଣ ଜାଣିଛନ୍ତି ସେ କେଉଁଠାରେ ଆଶ୍ରୟ ନେଇଥିଲେ? ସେ ଯେତେବେଳେ ଏହି ଜଗତକୁ ପ୍ରଥମ ଥର ନିମନ୍ତେ ଆଗମନ କଲେ, ସେ ଏକ ଗୁହାଳ କୁଣ୍ଡରେ ଆଶ୍ରୟ ନେଲେ ଓ ତାହାଙ୍କର ଶେଷ ଆଶ୍ରୟସ୍ଥଳ ସେହି ସମାଧି ଗହ୍ୱର ଥିଲା। ସେ ସେହି ସ୍ଥାନକୁ ଗଲେ ଯେପରି ଆପଣ ଓ ମୁଁ ଆମେ ତାହାଙ୍କ ସହିତ ସେହି ସବୁଜ ଘାସ ଉପରେ ବସିବାକୁ ପାରୁ। ସେ ଆମମାନଙ୍କୁ ସେହି ସ୍ଥାନକୁ କଢ଼ାଇ ଆଣନ୍ତି ଯେପରି ଆମେ ତାହାଙ୍କ ସହିତ ପ୍ରେମର ବନ୍ଧନରେ ଆବଦ୍ଧ ହେଉ। କିନ୍ତୁ ଆଜି କ'ଣ ଆମେ ସେହି ସ୍ଥାନରେ ତାହାଙ୍କ ସହ ସାକ୍ଷାତ କରିପାରିଛୁ କି? ଆଜି କ'ଣ ଆମେ ପ୍ରଭୁଙ୍କ ସହିତ ସମୟ ଦେଇପାରିଛୁ କି? ଆଜି କ'ଣ ଆମେ ତାହାଙ୍କ ନିମନ୍ତେ ସମୟ ଦେବା ପାଇଁ ପ୍ରସ୍ତୁତ ଅଛୁ କି? ଆଜି କ'ଣ ଆମେ ତାହାଙ୍କର ବାକ୍ୟ ଅଧ୍ୟୟନରେ ସମୟ ଅତିବାହିତ କରୁ କି? ପ୍ରାର୍ଥନାରେ ସମୟ ଅତିବାହିତ କରୁ କି? ମାତ୍ର ପ୍ରଭୁ ଚାହାନ୍ତି ଯେପରି ଆମେ ତାହାଙ୍କ ନିମନ୍ତେ ସମୟ ଦେଉ, ତାହାଙ୍କ ନିମନ୍ତେ ସାକ୍ଷୀ ହେଉ ଏବଂ ତାହାଙ୍କ ନିମନ୍ତେ ଜୀବନଯାପନ କରୁ। କାରଣ ତାହାଙ୍କ ସହିତ ସଂଯୁକ୍ତ ନହେଲେ ଆମମାନେ ଫଳ ଫଳିପାରିବା ନାହିଁ। ତାହାଙ୍କ ସହିତ ସଂଯୁକ୍ତ ନହେଲେ ଆମମାନେ ସୁନ୍ଦର ଦେଖାଯାଇପାରିବା ନାହିଁ। ଏବଂ ସେ ଯେତେବେଳେ ଆମମାନଙ୍କୁ ସୁନ୍ଦର କରି ଗଣନା କରନ୍ତି, ଆମେ ତାହାଙ୍କର ପ୍ରଶଂସା କରିବା ଉଚିତ, ଆମେ ତାଙ୍କର ଗୌରବ କରିବା ଉଚିତ, ଆମେ ତାଙ୍କର ଜୟ ଜୟକାର କରିବା ଉଚିତ, ଆମେ ତାଙ୍କର ସୁନ୍ଦରତାକୁ ଆମମାନଙ୍କ ଜୀବନରେ ପରିସ୍ଫୁଟ କରାଇବା ଉଚିତ। ପ୍ରଭୁ ଆମମାନଙ୍କ ଜୀବନରୁ ସେହି ସୁନ୍ଦରତା ଚାହାନ୍ତି, ଆଉ ସେହି ସୁନ୍ଦରତା କେବଳ ଆମେ ତାହାଙ୍କ ସହିତ ସଂଯୁକ୍ତ ହେଲେ, ତାହାଙ୍କ ମଧ୍ୟ ଦେଇ, ତାହାଙ୍କର ସୁନ୍ଦରତା ମଧ୍ୟ ଦେଇ ସେ ଆମମାନଙ୍କର ସେହି ସୁନ୍ଦରତାକୁ ସେ ଉପଲବ୍ଧି କରିବେ। ପ୍ରିୟ ବନ୍ଧୁ, ଆଜି ବି ସମୟ ଅଛି। ପ୍ରଭୁ ଚାହାନ୍ତି ଆମେ ଯେପରି ତାହାଙ୍କ ନିକଟକୁ ଆସିବା, ତାହାଙ୍କ ନିକଟବର୍ତ୍ତୀ ହେବା, ତାହାଙ୍କ ସହିତ ସଂଯୁକ୍ତି ହେବା, ତାହା ହିଁ ପ୍ରଭୁ ଆଜି ଆମମାନଙ୍କ ଜୀବନରେ ଆଶା କରନ୍ତି। ହଁ ପ୍ରିୟ ବନ୍ଧୁ, ଆମମାନଙ୍କର କୌଣସି ସୁନ୍ଦରତା ନାହିଁ, ଆମମାନଙ୍କର କୌଣସି ଉତ୍ତମତା ନାହିଁ, ଆମମାନଙ୍କର କୌଣସି ପବିତ୍ରତା ନାହିଁ। ମାତ୍ର ଯେତେବେଳେ ଆମେ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହେଉ, ତାହାଙ୍କୁ ଆମମାନଙ୍କ ଜୀବନରେ ସ୍ଥାନ ଦେଉ, ସେତେବେଳେ ଆମେ ତାହାଙ୍କ ଦୃଷ୍ଟିରେ ସୁନ୍ଦର ବୋଲି ଗଣିତ ହେଉ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
শ্রোতা আপন ঈশ্বর বাক্য শুণবা নিমন্তে সময় দিয়ে আমি ধন্যবাদী। আপনার যদি প্রভু যীশুঙ্কর বাক্য বিষয়ে ও তাহাঙ্কর প্রেম বিষয়ে অধিক জাঁয়া চাহিদি, যাকে আপনার পাপর উদ্ধার পাইব নিমন্তে পথ দেখাইব, তাহলে আমাদের পত্র মাধ্যমে অথবা টেলিফোন যোগে যোগাযোগ করতু। আমার ঠিকা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকানাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল অ্যাড্রেসটি লিখে রাখন্তু odia.ttb@radio882.com। তেবে আজি পাই এঠারে রাখুছু। প্রভু যীশু আপনকো আশীর্বাদ করন্তু। নমস্কার।
ଜାଗ।